ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଗଳ୍ପ ଯୁକ୍ତ ଓ ବିଯୁକ୍ତ ଶୂନ ଠାରୁ ବଡ଼। ସେମାନେ ଚାଲିଥାନ୍ତି, ବୋହି ଚାଲିଥାନ୍ତି ଏକ ଗାଢ଼ ସବୁଜ ସ୍ରୋତ। ପାଦ ତଳର ପ୍ରତ୍ୟେକଟି ଢିମା ପଥର ଓଲଟି ପଡ଼ୁଥାଏ ଲୋଟଣି ପାରା ଗୁଡ଼ିଏ ଭଳି। ମାଇ ଡାଡି ୱାଜ୍ ଟେଲିଂ ୟୁ ନୋ, ମୋ ବାପା ପୁରା କହୁଥିଲେ। କିଚିରି ମିଚିରି ହୋଇ ଚାଲିଥାନ୍ତି ସେମାନେ, କାନ୍ଧରେ ଓହଳିଛି ଛୋଟ ଛୋଟ ମୁଣି, ଗୋଟିଏ ଗୋଟିଏ ହେଭରସ୍ୟାକ୍, ଡିନର ବାସ୍କେଟ, ପାଣି ବୋତଲ, ଆଉ ଆଉ କଣ ନାହିଁ ଯେ। ସେଦିନ ଥାଏ ପ୍ରକୃତି ପର୍ଯ୍ୟବେକ୍ଷଣର ଦିନ, ଛୁଟି ବି। ହାତରେ ଅନେକଙ୍କର ଥାଏ ପ୍ରଜାପତି ଧରା ଜାଲ ଗୋଟିଏ, ଗୋଟେ କ୍ୟାମେରା, ହୁଏତ ଟୟ କ୍ୟାମେରା, ଆଉ ଟୟ ଗନ୍ ବି, ପ୍ରକୃତିକୁ ଚିହ୍ନିବାର ଉପକରଣ। କେବଳ ପ୍ରଜାପତି ନୁହେଁ, ଛିଣ୍ଟିକା, ବୁଢ଼ିଆଣି, କଙ୍କି, ମହୁମାଛି, ଏପରିକି ସାପ, ବେଙ୍ଗ, ନେଉଳ, ଦଳ, ଫିମ୍ପି, ପେଙ୍ଗୁଇନ୍ ବା ପେଲିକାନ୍, ଯଦି ଦୈବାତ୍ ମିଳିଯାଆନ୍ତି କିଏ କହିବ ନ ମିଳିବେ ବୋଲି। ମଝିରେ ମଝିରେ ସେମାନେ ଅଟକି ଯାଉଥାନ୍ତି ଗୋଟିଏ ବୁଦା ମୂଳରେ। ଜଣେ କିଏ ତୋଳିନିଏ ପତ୍ରଟିଏ, ଡାଳଟିଏ ମୋଡ଼ିଦେଇ ଟିକିଏ ଷ୍ଟଡି କରିନି, କଣ ଟିକିଏ ନୋଟ୍ କରିନିଏ, ବ୍ୟାଗ୍ ଭିତରୁ ମୋଟା ବହିଟିଏ କାଢ଼ି ନେଇ କିଏ ଇତିମଧ୍ୟରେ ବୁଦାଟିର ଜାତି ଗୋତ୍ର ନିର୍ଣ୍ଣୟ କରୁ କରୁ ଆଉ ଜଣେ କିଏ ଧୁମ୍ କରି ଗୋଟିଏ ପାହାର ପକାଇ ସାରିଥାଏ ବୁଦାଟା ଉପରେ। ଗୁଳଗାଳ ହୋଇ ଅଜାଡ଼ି ପଡ଼େ ଶୁଖିଲା ମଞ୍ଜି, ଶୁଖିଲା ପତ୍ର, ଆଉ ଉଇ ମାଟି ପୁଳାଏ ପୁଳାଏ ବୁଦାଟା ଦେହରୁ। ସର ହୋଇ ଅପସରି ଯାଉଥାନ୍ତି କେତେଟା ପ୍ରଜାପତି, କୁନି କୁନି ହାତରୁ ଲମ୍ବି ଆସେ ପ୍ରଜାପତି ଖୁଣ୍ଟୁଣି ସରୁ ସିଲ୍କ ଜାଲ ଗୁଡ଼ିଏ। ଆଖି ପିଛଡ଼ାକ ଭିତରେ ଛାଙ୍କି ହୋଇ ଆସନ୍ତି ସାଲୁରୁ ବାଲୁରୁ ପ୍ରଜାପତି ଗୁଡ଼ିଏ। ଆହ ଏକ୍ସଲେଣ୍ଟ, ସୁନ୍ଦର, ଚମତ୍କାର। ଜାଲ ପାଖକୁ ଆଖି ନେଇ ଜୁଳୁଜୁଳୁ କରି ଅନେଇ ଦେଇଯାଏ ପିଲାଟିଏ, କେତେବେଳେ କ୍ୱଚିତ, ଆଉ ବିଲକୁଲ ସେମିତି ଅନାଇଥାନ୍ତି ବି ପ୍ରଜାପତି ଗୁଡ଼ିକ ଜାଲ ସେ ପାଖକୁ। ଜାଲ ଚାରିପଟେ ଘୁରି ବୁଲୁଥିବା ବିଚିତ୍ର ଜାମା ପ୍ୟାଣ୍ଟ ଗୁଡ଼ିକୁ ସେମାନେ ପ୍ରକୃତିକୁ ଦେଖି ନିଅନ୍ତି, ଆଉ ପ୍ରକୃତି ବି ଦେଖି ନେଉଥାଏ ସେମାନଙ୍କୁ। ତାପରେ ହଠାତ୍ ବିସ୍ମୃତ ହୁଅନ୍ତି ପ୍ରଜାପତି ଗୁଡ଼ାକ, ପିଲାଏ ପୁଣି କିଚିରି ମିଚିରି ହୋଇ ଉଠନ୍ତି। ହଠାତ୍ କୌଣସି ଏକ ଦୁଃସାହସିକ କଣ୍ଠରୁ ଉଛୁଳି ଉଠେ, ଏ ଲେଟ୍ ଅସ୍ କ୍ୟାଚ୍ ଏ ସ୍ନେକ୍ ମ୍ୟାନ୍, ସାପ ଧରିବା ଚାଲ ବାବା। ପ୍ରଜାପତି, ହୁଃ ଡ୍ୟାମ୍ ଇଟ୍, ସାପ, ହେୟାର ସଫ୍ରି ଭଳି ଥରି ଉଠି ଚୁପ୍ ହୋଇଯାଏ ସ୍ୱରଟିଏ, ହଁ ହଁ ସାପ, ରିଅଲ ଆଡଭେଞ୍ଚର ମ୍ୟାନ୍, ଲାଇକ୍ ଆଡଲ୍ଟ, ଫର ଆଡଲ୍ଟ ଓନ୍ଲି ମୁଁ କହୁଛି। ହାଭ୍ ୟୁ ଗଟ୍ ଏ କ୍ୟାମେରା, କ୍ୟାମେରା ଅଛି, କ୍ୟାମେରା, ଓ ହଁ ବାବା, ଓଲୁ କାହା କା, କ୍ୟାମେରା ଜାଣିନୁ, ଫରେନର୍ସ ବିଶେଷ କରି ଆମେରିକାନ ଜାଣୁ, ସାପକୁ ତ କେୟାର କରନ୍ତି ନାହିଁ ସେମାନେ, ତା ଛଡ଼ା ଜାଣୁ ସାପକୁ କେବେ ହେଲେ ବନ୍ଧୁକରେ ସୁଟ୍ କରନ୍ତି ନାହିଁ ସେମାନେ, ବାଡ଼ିରେ ପିଟି ପିଟି ମାରିବା ତ ଦୂରର କଥା, ସାପକୁ ସେମାନେ ଧରନ୍ତି। ଧରନ୍ତି କଣ କହୁଛ, ୟା ୟା ଓଲୁ ଧରନ୍ତି ହାତରେ ଆଉ କ୍ୟାମେରାରେ ବି, କେମିତି, ତେବେ ଶୁଣ, ଆରେ ଶୁଣ ମଫସଲି, ଶୁଣ ସାଡ଼ ବ୍ଲପ୍ କରନା ବେଶୀ କହିଦେଉଛି। ହେୟାର ସଫ୍ରିଟିର ସ୍ୱର ଟିକେ ଚଢି ଉଠେ, ପ୍ରଜାପତି ଧରା ଜାଲଟିକୁ ଟିକେ ଦୋହଲାଇ ଦେଇ ଚ୍ୟାଲେଞ୍ଜ କଲା ଭଳି ସେ ଆଗେଇ ଯାଏ ସାପ ଧରାଳି ପିଲାଟା ଆଡ଼କୁ। ବିସ୍ମୃତ ପ୍ରଜାପତି ଗୁଡ଼ିକ କଲବଲ ହୋଇ ଟିକେ ଜୋରରେ ସଲସଲ ହୋଇ ଉଠନ୍ତି ସିଲ୍କ ଜାଲ ଭିତରେ, କିନ୍ତୁ ସାପ ଧରାଳି ପିଲାଟି ସେତେବେଳକୁ ଆଗେଇ ଯାଉଥାଏ ବୁଦା ଆଢୁ ଆଡ଼କୁ, ହୁଏତ କୌଣସି ହୁଙ୍କା ଆଡ଼କୁ, ଯେଉଁଠି ନାଗ ନହେଲେ ତମ୍ପ ସବୁ ଗାତ କରିଥାନ୍ତି, ସେଇଠି ସେ ହୁଙ୍କା ଆଡ଼କୁ ପଛ କରି ଠିଆ ହୁଏ ଓ ସତେକି 32 ସିଂହାସନ ଗପ ପଢ଼ିଥାଏ। ସେହିଭଳି ଛଳନା କରି ସେ ଗପ କହିବାକୁ ଆରମ୍ଭ କରିଦିଏ ବଡ଼ ମଣିଷଙ୍କ ଭଳି, ଅପେକ୍ଷାକୃତ କୋମଳ ବୟସର ଆର ପିଲାଟିକୁ ଶୁଣାଇ ଶୁଣାଇ। କଥା କହୁ କହୁ ତାର ସ୍ୱର ଆପେ ଆପେ ଧିମେଇ ଯାଉଥାଏ ଓ କର୍କଶ ହୋଇ ଉଠୁଥାଏ ମଧ୍ୟ, ଯେକୌଣସି ବଡ଼ ମଣିଷର ସ୍ୱର ପରି। ତାର ଆଙ୍ଗୁଠି ଗୁଡ଼ିକ ମଧ୍ୟ ଏଣେତେଣେ କାମ କରୁଥାନ୍ତି ଯେକୌଣସି ବଡ଼ ମଣିଷର ଆଙ୍ଗୁଠି ପରି, ବିଶେଷ କରି ଯେତେବେଳେ ଖୁବ୍ ଉତ୍ତେଜିତ ହୋଇ ଉଠୁଥାନ୍ତି ସେମାନେ, କେତେବେଳେ ପ୍ୟାଣ୍ଟର ବୋତାମ ଗୁଡ଼ିକ ଉପରେ ତ କେତେବେଳେ ଆଉ କେଉଁଠି, ଓ ସେ ବର୍ଣ୍ଣନା କରିଚାଲିଥାଏ। କ'ଣ କରନ୍ତି ଜାଣୁ, ସେମାନେ ବରାବର ଦୁଇ ଜଣ ହୋଇ ଯାଆନ୍ତି, ଦୁଇ ଜଣ। ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବାକୁ ହେଲେ ଦୁଇ ଜଣ ହିଁ ଆବଶ୍ୟକ, ଦୁଇରୁ କମ୍ ନୁହେଁ କିମ୍ବା ବେଶୀ ନୁହେଁ। ସେମାନେ ଯାଆନ୍ତି କପଲ, ହଜବ୍ୟାଣ୍ଡ ଓ ୱାଇଫ, ସବୁଠୁ ଭଲ ହେଉଛି ଗର୍ଲଫ୍ରେଣ୍ଡ। ଆହ ଗର୍ଲଫ୍ରେଣ୍ଡ ବାସ୍ତବିକ ଚମତ୍କାର। ଏହାପରେ ସେମାନେ କ'ଣ କରନ୍ତି ଜାଣୁ, ଗର୍ଲଫ୍ରେଣ୍ଡ କ୍ୟାମେରା ନିଏ, ବୟ ଯାଏ ହୁଙ୍କା ପାଖକୁ, ହୁଙ୍କା ପାଖକୁ ପୁଣି ଡେନ୍ସ ଜଙ୍ଗଲ ଭିତରେ, ୟା ୟା ସେ ହେଉଛି ଅହିରାଜର ଘର, ସାପର ରାଜା, ସାପର ରାଜା ଶୋଇଥାଏ, ବୟ ଯାଏ ଅଗ୍ରସର ହୁଏ। ধীরে ধীরে খুব কেয়ারফুলি প্রথমে গুরুণ্ডি গুরুণ্ডি, তারপরে লেপটেই লেপটেই পেট উপরে ঠিক সাপ ভি অহিরাজ পাখু, তারপরে তারপরে এ ফুল, তারপরে নিস্তব্ধরে যাই বয় পৌঁছি যায় হুঙ্কা মূলরে, গালকু ইশারা দিয়ে। গাল তো আগরু রেডি থাকে ক্যামেরা নেই, সাপ কিন্তু সেতবে যাকে নিশ্চিন্তরে শুই থাকে, হয়তো পবন খাও থাকে কিংবা ঘালেই পড়ে থাকে, পড়ি পড়ি পূর্বদিনর খাইতিবা হরিণ কি কুটরাটাকু হজম করুথায়, কিংবা হয়তো কোঁড় খরারে পড়ি পড়ি দেহরু শীত ছড়াও থাকে, ও ঠিক সেতবে লম্বি আসে গোটি হাত, বয়র হাত। গার্ল সে পর্যন্ত অপেক্ষা করে থাকে নীরবরে, বেশ পেসেন্স আউ সাসপেন্স নেই। হুঙ্কা মূলরে গড়তড় হেউথিবা সাপর লাঞ্জটা হঠাৎ মোড়ি মোড়ি হয়ে উঠে, হয়তো বোকা সাপটা সে পর্যন্ত বুঝিপারি নথায়, সে খালি লাঙ্গুড় ছট ছট করে, বয়র আঙ্গুঠি আহুরি জোরে চাপি হয়ে থাকে। এথর সেই বেকুব সাপটার সরুয়া মুনিয়া লাঞ্জর অগ পাখরে বাস, তারপরে 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 ও কোন বোকা, তারপরে তো পাই ফাই, ও ইয়েস ফাই, বিলিভ মি, মতে বিশ্বাস কর, ইয়ে হচ্ছে রিয়েল লাইফ র অ্যাডভেঞ্চার, এমিতি সেমিতি নহ বাবা, মাই ডাডি ওয়াজ ট্রেলিং, চাল না তোর মোর যা সাপ পাখকু উঠেবা, গ্রেট ফন, বয়কু সাপ মারে নাই, বুদ্ধু সাপ মারন্তা যদি সে বয় কাহিকি যে হইতান্তা, না সাপ মারি পারে না, কেবল ফোনা উঠাই সে যেতবে আগকু ঝুঙ্কি পড়ে না, ঠিক সেতিকবে বয়র হাত সেফ জায়গাকু ঘুঞ্চি যাই থাকে, সাপর ফোনা আসিবা যে খালি মাটিরে গজ গজ হই বিষ গলি পড়ুথায় সাপর বিষ দান্তরু, এনে কিন্তু গার্ল হাতর ক্যামেরারে চিত্র উঠি সারি থাকে। টিকি পরে বয় ফেরি আসে গার্ল পাখকু, অ্যাডভেঞ্চার শেষ, শেষ আউ তারপরে ইডিয়ট, আরে কহিলি পুরা অ্যাডভেঞ্চার শেষ, হ্যাঁ অফকোর্স, অবশ্য মাই ড্যাডি ওয়াজ টেলিং, অনেক সময় এ অ্যাডভেঞ্চার ফেল মারে, বয় চোট খায়, সাপর চোট আসি সিধা সড়ক পড়ে বয়র তাল উপরে ফুল বটন, বিচরা বয়টি টলি পড়ে, কিন্তু গার্ল গার্ল তো ফ্রি থাকে, তার কোণ হব, সে তো দূরের থাই মধ্য পুরা থ্রিল আদায় করে সে থাকে, ডাইং বয়ফ্রেন্ড সমেত সাপর আকশন ফটো সে ধরি নিয়ে থাকে সেতবেলকু তার ক্যামেরারে, এবং প্রত্যেকটি এইভাবে আকশন ফটো মানে কোণ জানু, হাজার ডলার কম নুহে, মাই ড্যাডি ওয়াজ ট্রেলিং, তারপরে হঠাৎ গপ সব মরি যায়, সেতবেলকু খরা যথেষ্ট টান হয়ে সারি থাকে, পিলাই তৃষার্থ হুম, ডিনর বাস্কেট ফিটি সরি থাকে, ঢক ঢাক পানি পিউ পিউ পিলাই আউজি যাতে কৌশি ঝঙ্কা গছর ছাই আড়ক, টিকি সময় পাই সেই দুর্ধশ সবুজ সুয়র হাবকা গুড়িক থমি যায়, সিল্ক জাল ভিতর জুড়ু জুড়ু করে অনেই রহিতবা প্রজাপতি গুড়িক বহুত বেলু বিস্মিত হয়ে পড়ে থাকে, খরারে পড়ি পড়ি সেমানক ভিতর কেহি কেহি হয়ত খরড়ি হয়ে সারি থাকে, কিন্তু যে মানে তথাপি জিন থাকে সেমানে সেমানকর চিত্রিত ডেণা গুড়িক হলাই জীবনর স্মৃতি টিককু প্রবল আবেগর সহিত জাবড়ি ধরিবাকু চেষ্টা করুথান্তি, খরা দাসরে ঝাউলি পড়ি থিবা কি গুটি পিলা হাই মারি উঠি পড়ে, আউ জনে তাকে ক্ষতি হয়ে উঠলা বলে কহি উঠে হায়, প্রজাপতি কতটা হঠাৎ এক সঙ্গে খজর বজর হয়ে উঠতে জাল ভিতরে, মেঞ্চাই ইমোশন ভি ইমোশন না না সেন্টিমেন্ট গুড়িয়ে, অযথা অযুক্তিযুক্ত অবান্তর বয়ফ্রেন্ড পক্ষে সাপ লাঙ্গুড়ে হাত মারিবা অ্যাডভেঞ্চর ভি অবান্তর অবাস্তব সেন্টিমেন্ট গুড়িয়ে, হঠাৎ গোটিয়ে হালুকা রবর জোতা পিধি পাদ উঠি যায় উপরক, অন্য মানুষ আখি খুশি হয়ে পড়ে, হায় শব্দগুড়ি হঠাৎ হাঁ হাঁ কহুক বন্ধ হয়ে যাতে, দুম হালুকা পাদটা দুম করে পড়ি যায়, মস্ত এক ভারাক্রান্ত ভারসাম্য হরাই বস্তু পরি সালুবালু হয়ে প্রজাপতি মেঞ্চাটা উপরে, প্রজাপতি চটনি উপর গোড় কাড়ি নেই নালি পড়ি যাই গাল ভিতরে ধীরে ধীরে শুখি যাওয়া আপনার লাড়ে জিভটা কু ভিজাইবা চেষ্টা করু করু পিলাটি কহি উঠে ননসেন্স, দে মস্ট ডাই ইফ দে মস্ট, মরি যাতে সে যদি তাঁকর মরবার কথা, অবশ্য তার সেই হেয়ার স্প্রিং কণ্ঠে কৌশি উন্নতি ঘটি পারি নথায়, কিন্তু তার সেই বড় বড় কড়া কড়া আখি ও আখি উপরে বিরাট প্রশ্নবাচক চিহ্ন দুইটির ধারগুড়িক কইন্থা হয়ে সারি থাকে ফুঙ্ক দিয়া এঞ্চেড় পোকা কদলী চোপা পরি, ঠিক সেতিকি বেড়ে জনে কি সেই হুন্ডা পিলাটাকে খতেই হেলা ভি নাকরে সকাই সকাই কহিলা, ও ব্রুট ইউ মস্ট ডাই ফাস্ট ইফ এনিওয়ান মস্ট, মাই ডাডি টেলস মি ইস, নাক কান্দুরা নইপড়ি জোতার পেচকি যাই প্রজাপতির ডেণাগুড়ি ছড়াও ছড়াও হিরোটি খিঙ্কারি হয়ে উঠিলা, ঠিক বণ মণিষ ভরি ছাড়া মাইচিয়া, ପ୍ରଥମ ପିଲାଟି ନାକ ପୋଛୁ ପୋଛୁ ଚିହିରି ଉଠିଲା ଓ ତାର ନଷ୍ଟ ପ୍ରେଷ୍ଟିଜକୁ ପୁଣି ସୁଧାର ନେବା ପାଇଁ ହୁଏତ କହିଲା, କିରେ ଏତେ ଜଲ୍ଦି ଭୁଲିଗଲୁ, ଏଇ ଟିକକ ତଳେ ପରା ହୁଙ୍କାମୂଳେ କିଏ ତତେ ଶିଖେଇଥିଲା, ସାପ ନାଁ ଶୁଣିଲେ ପୁରା ମୂର୍ତ୍ତି ପକଉଥିଲୁ, କିଏ ତତେ ଆଡଭେଞ୍ଚର ଶିଖେଇଲା? ମାଇଚିଆ କଣ ହେଲା? ମାଇଚିଆ ମୁଁ ମାଇଚିଆ ଟିପ ଅଗରେ ଲାଗିଥିବା ପ୍ରଜାପତି ପେଚକାର ଅଠାଳିଆ ଜିନିଷଟିକୁ ଅନୁଭବ କରୁ କରୁ ସିହରି ଉଠିଲା ଦ୍ୱିତୀୟ ପିଲାଟି, ପ୍ରତିକ୍ରିୟା ଭିତରେ ଉଛୁଳିବାକୁ ଆରମ୍ଭ କରିଦେଇଥିଲା। ନିଶ୍ଚୟ ମାଇଚିଆ ନୁହଁ ତ ଆଉ କଣ, ନିରୀହ ପ୍ରଜାପତି ଗୁଡ଼ିକୁ ନହେଲେ କିଏ ମାରେ? ଦିସ୍ ଇଜ୍ ଇନଫିରିୟରିଟି କମ୍ପ୍ଲେକ୍ସ, ମାଇଚିଆଗିରି, ମାଇଣ୍ଡ ଆଇ ଡିସେଜ୍। ବାବା କହନ୍ତି ମାର୍ଗୁଲି ତୋ ବାବା କୁ ବେ ବାଷ୍ଟାର୍ଡ, ବାବା ବାବା ବେଶୀ ଗୁଡ଼ାଏ ଚିଲ୍ଲାନା। ହଠାତ୍ ହେୟାର ସ୍ପ୍ରିଙ୍ଗ ସ୍ୱରଟି ଫାଟି ପଡ଼ିଲା ଗୋଟିଏ ରୁକ୍ଷ ହାତର ମାଡ଼ରେ ପ୍ରତିବାଦ କରୁଥିବା ବେହେଲା ତାର ଭଳି ଗଁ ଗଁ ଚଡ଼ଚଡ଼ କରି। ଠୋ କ୍ରିୟା ପୁଣି ଥରେ ନେତୃତ୍ୱ ନେବାକୁ ଆରମ୍ଭ କଲା, ଘଣ୍ଟାଏ ତଳେ ଠିକ୍ ଯେମିତି ସେ ନେତୃତ୍ୱ ନେବାକୁ ଆଗଭର ହୋଇଥିଲା ସେ ହୁଙ୍କାମୂଳେ। ଆବାଜରେ ତାର ଭରପୁର ସୁପିରିୟରିଟି କମ୍ପ୍ଲେକ୍ସ, କିନ୍ତୁ ପ୍ରତିକ୍ରିୟା ଇନଫିରିୟରିଟି କମ୍ପ୍ଲେକ୍ସର ମାଡ଼ଟା ବି କିଛି କମ୍ ନୁହେଁ। ଗୋଟିଏ ପଶ୍ଚିମ ଆକାଶର ମେଘ ହେଲେ ଅନ୍ୟଟି ପୂର୍ବ ଆକାଶର, ଉଭୟଙ୍କର ରଙ୍ଗ କଳା କିଟକିଟ ଓ ଉଭୟ ଜୁଡ଼ବୁଡ଼ ଇଲେକ୍ଟ୍ରିକ ଚାର୍ଜରେ। ଢୋ ଏଥର ଦୁହେଁ ଫୁଟିଲେ ଏକା ସାଙ୍ଗରେ, ଦୁହେଁ ଛିଟକି ପଡ଼ିଲେ ସମାନ କ୍ରିୟାର ପ୍ରତିକ୍ରିୟା ନିୟମ ଅନୁସାରେ। ଛିଟକି ପଡ଼ି ସେମାନେ ପୁଣି ଉଠିଲେ ଆଉ ପୁଣି ତାଳ ଦେଲେ, ଏକୁ ଆର ଏକ ବଳିଆର ସତେବା। ଦେଖଣାହାରୀ ପିଲାଗୁଡ଼ିକ ଶାନ୍ତ ଓ ନିରବ ଭାବରେ ଛିଡ଼ା ହୋଇଥାନ୍ତି, ସେମାନେ ବା କ'ଣ କରନ୍ତେ? ସବୁ ସମୟରେ ସବୁ ଯୁଗରେ ସେମାନେ ଏମିତି ଠିଆ ହୋଇଥାନ୍ତି ନିର୍ଲିପ୍ତ ଭାବରେ, ସାଧାରଣ ମଣିଷ ଗୁଡ଼ିଏ। ଅସାଧାରଣ ନହେବା ସେମାନଙ୍କର କର୍ତ୍ତବ୍ୟ, କାରଣ ସେମାନେ ଭଲ କରି ଉପଲବ୍ଧି କରିପାରିଥାନ୍ତି ଯେ ସଂସାରକୁ ଉପଭୋଗ କରେ କେବଳ ସେଇ ହିଁ ସାଧାରଣ। ଅସାଧାରଣ ଆସେ ହଁ, କିନ୍ତୁ ଆପଣଙ୍କୁ ଆପେ ଛେଦିବା ପାଇଁ ସାଙ୍ଗରେ ଆଣିଥାଏ ଶତ୍ରୁ, ଯେପରି ରାବଣ ପାଇଁ ରାମ, ରାମ ପାଇଁ ରାବଣ। କ୍ୟାପିଟାଲିଜିମ୍ ପାଇଁ କମ୍ୟୁନିଜିମ୍, କମ୍ୟୁନିଜିମ୍ ପାଇଁ କ୍ୟାପିଟାଲିଜିମ୍, ପ୍ଲସ୍ ଆଉ ମାଇନସ୍, ଗୋଟିଏ ଜାତ ହେଲେ ଅନ୍ୟଟି ଆପେ ଆପେ ଜାତ ହୁଏ। ଯୁଦ୍ଧଟି ଲାଗି ରହିଲା, ଦୁହେଁ ନଛୋଡ଼ ବନ୍ଧା। ମାଇଚିଆ ପିଲାଟି ବରଂ ଅଧିକ ବୀରତ୍ୱ ଆଉ କୌଶଳ ସହିତ ଯୁଦ୍ଧ କରୁଥାଏ, ତାର ପ୍ରତିଟି ପଦକ୍ଷେପରେ ପ୍ରତିକ୍ରିୟା ଆହୁରି ତୀବ୍ର ହୋଇଉଠୁଥାଏ। ଜାଣତ ଅଜାଣତରେ ସେ ଏଥିମଧ୍ୟରେ ଆହୁରି ଅନେକ ଗୁଡ଼ିଏ ପ୍ରଜାପତି ଜାଲ ଉପରେ ପାଦ ପକାଇ ଆହୁରି ଅନେକ ପ୍ରଜାପତିଙ୍କୁ ଚଟଣି କରିସାରିଥାଏ। ଦେ ମଷ୍ଟ ଡାଏ ଇଫ୍ ଦେ ମଷ୍ଟ, ଦାନ୍ତ ଫାଙ୍କରୁ ସଁ ହୋଇ ସେ କହୁଥାଏ ପ୍ରତିଥର। ସେମାନଙ୍କର ପାଦବାଜି ରାସ୍ତାକଡ଼ର ଢିମା ପଥର ସବୁ ଓଲଟ ପାଲଟ ହୋଇଯାଉଥାଏ। ଲେଟ୍ ନୋ ଷ୍ଟୋନ୍ ଅନ୍ଟର୍ଣ୍ଣଡ୍ ପ୍ରବାଦ ଭଳି କାମ କରୁଥାନ୍ତି ସେମାନେ। ଏବଂ ହଠାତ୍ ନିମ୍ନୋକ୍ତ କାଣ୍ଡଟି ଘଟିଲା। ରାସ୍ତାକଡ଼ର ଟିକିଏ ଦୂରରେ ଗୋଟିଏ ବଡ଼ ପିଚୁ ଭର୍ତ୍ତି ଡ୍ରମ୍ ଥୁଆ ହୋଇଥିଲା। କିଛି ସମୟ ପୂର୍ବରୁ ଶ୍ରମିକମାନେ ଡ୍ରମ୍ଟି ତଳେ ନିଆଁ ଜାଳି ପିଚୁ ତରଳେଇ ରାସ୍ତା କାମ କରୁଥିଲେ। ସେମାନେ କାମ ସାରି ଖାଇବାକୁ ଚାଲିଯାଇଥିଲେ। ହଠାତ୍ ଗୁଣ୍ଡୁରି ଚଢ଼େଇ ଛୁଆଟି କେଉଁଠି ଥିଲା କେଜାଣି ଚିଁ ଚିଁ ଡାକଦେଲା। କୁନି କୁଣ୍ଡା ଲଗା ପର ଦୁଇଟାକୁ ହଲାଇ ଜାଣିବା ପୂର୍ବରୁ ଗୁଳ୍ କରି ସେ ଖସି ପଡ଼ିଲା ଓ ଲଥ କରି ତରଳ ଉଷମ ପିଚୁ ଉପରେ ପଡ଼ିଗଲା। ସାଧାରଣ ଦର୍ଶକଙ୍କ ଭିତରୁ କେହି ଜଣେ ଆତଙ୍କିତ ହୋଇଉଠିଲା ଓ ଖୁବ୍ ବାଧିଲା ପ୍ରାଣର ଭାଷାରେ ଚିତ୍କାର କଲା, ହେ ଭଗବାନ, ହେ ଭଗବାନ, ତାକୁ ବଞ୍ଚାଅ, ବିଚରା ନିରୀହ ଚଢ଼େଇ ଛୁଆଟିଏ, କେହି ଜଣେ ତାକୁ ବଞ୍ଚାଅ। କହୁ କହୁ ଅନ୍ୟାନ୍ୟ ସମସ୍ତେ ଧାଇଁଗଲେ ପିଚୁ ଡ୍ରମ୍ ପାଖକୁ ଓ ଡ୍ରମ୍ ପାଖରେ ଲଇଁପଡ଼ି ହାତ ମଧ୍ୟ ବଢ଼େଇଲେ ଭିତରକୁ, ସେମାନଙ୍କ ମଧ୍ୟରୁ କେହି କେହି, କିନ୍ତୁ ହାଏ ସାଧାରଣ ହାତ କି କେବେ ପାଇପାରେ ସେତିକି ଦୂର। ହାତ ପାହାନ୍ତିରେ ଥାଇ ମଧ୍ୟ ସେ ଜିନିଷ ଧରାଦିଏ ନାହିଁ, ଜିଭ ଆଗରେ ଥାଇ ମଧ୍ୟ ସେ ଶବ୍ଦ ତୁଣ୍ଡରେ ଧରାଦିଏ ନାହିଁ, ଏହି ତ ସାଧାରଣର ସଂଜ୍ଞା। ସେମାନେ ପୁଣି ଚିତ୍କାର କଲେ, ଏହେ ତାକୁ ବଞ୍ଚାଅ ରେ, ଏହି ତାକୁ ବଞ୍ଚାଅ। ଏ ବିକଳ ଚିତ୍କାର ପ୍ରଥମେ ତାରି କାନରେ ପଡ଼ିଲା, ଯିଏ ପ୍ରଜାପତି ଧରା ଅପେକ୍ଷା ସାପ ଲାଙ୍ଗୁଡ଼ରେ ହାତ ଦେବାଟାକୁ ଅଧିକ ବିରୋଚିତ ମନେ କରିଥିଲା। ୱେଟ୍ ୱେଟ୍ ଥୁକୁଲ, ସେ ତାର ଦମକା ଉଠୁଥିବା ଛାତି ଉପରେ ହାତ ରଖି କହିଲା, କାନଡେର, ସେମାନେ ଆମର ସାହାଯ୍ୟ ଲୋଡ଼ୁଛନ୍ତି କି ବିକଳ ହୋଇ ପ୍ରାର୍ଥନା କରୁଛନ୍ତି ସେମାନେ, ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ କରିବାକୁ ହେବ ଓ ସେମାନଙ୍କୁ ସାନ୍ତ୍ୱନା ଦେବାକୁ ହେବ, ଯେକୌଣସି ମତେ ସେ ଚଢ଼େଇ ଛୁଆଟିକୁ ଆମକୁ ବଞ୍ଚେଇବାକୁ ହେବ। ଚାଲ ଚାଲ ଚଢ଼େଇ ଛୁଆ, ମଣିଷ ଛୁଆକୁ ବି ମୁଁ ଖାତିର କରେ ନାହିଁ। ଆ ଆ ଲଢୁ ଲଢୁ ମାଇଚିଆଙ୍କ ଭଳି ଥୁକୁଲ ପକଉଛୁ କଣ? ପ୍ରତିକ୍ରିୟା ତଥାପି ଚିତ୍କାର କରି ଉଠିଥାଏ ଦ୍ୱିତୀୟ ପିଲାଟିର ଅନ୍ତରରେ, ଠିକ୍ ପୂର୍ବର ହେୟାର ସ୍ପ୍ରିଙ୍ଗ କଣ୍ଠସ୍ୱର, କିନ୍ତୁ ସେ ପ୍ରତିକ୍ରିୟାର ଉତ୍ତର ମିଳିଲା ଆଉ ଠାକରେ କ୍ରିୟା ସେଠି ଚଞ୍ଚଳ ହୋଇଉଠିଲା। ଏହି ସମୟରେ ସେମାନେ ପୁଣି ଚିତ୍କାର କରି ଉଠିଲେ, ବଞ୍ଚାଅ ବଞ୍ଚାଅ, ସେ ବୁଡ଼ିଗଲା, ସେ ପଶିଯାଉଛି ଭିତରକୁ ଭିତରକୁ, ଏ ଜନ୍ ବୁଡ଼ିଗଲା ରେ, ଧାଇଁ ଆସେ। ଜନ୍ ବୁଡ଼ିଗଲା, ସେଇ ହେୟାର ସ୍ପ୍ରିଙ୍ଗ ଭଳି କୋମଳ ସରଳ କଣ୍ଠରେ ଚିତ୍କାର କରି ଉଠିଲା ଗୌତମ। ଜନ୍ ବୁଡ଼ିଗଲା, ମାଇ ଅପୋନେଣ୍ଟ, ମୋର ଶତ୍ରୁ, ହୁଙ୍କା ମୂଳର ଅପମାନ ଓ ଚ୍ୟାଲେଞ୍ଜ କଥା ମନେ କରୁ କରୁ ଗୌତମ ପୁଣି ଥରେ ପଚାରିଲା ନିଜକୁ। ଜନ୍ ସେତେବେଳକୁ ବେକ ପର୍ଯ୍ୟନ୍ତ ଡୁବି ଯାଇଥିଲା ସେଇ ଅର୍ଦ୍ଧତରଳ ବିରାଟ କୁଣ୍ଡେ ପିଚୁ ଭିତରେ। ସେ ଦବି ଯାଉଥିଲା ଧୀରେ ଧୀରେ ଭିତରକୁ ଭିତରକୁ, ଗୋଟିଏ କମାଣ ବିଧ୍ୱସ୍ତ ଜାହାଜ ପରି। ତାର ହାତ ଦୁଇଟା କିନ୍ତୁ ଉଚ୍ଚକୁ ସିଧାସଳଖ ଭାବରେ ଉଠି ଯାଇଥିଲା ଓ ଜାହାଜର ମାସ୍ତୁଲ ଖୁଣ୍ଟ ଉପରେ ଉଡ଼ୁଥିବା ପତାକାଟେ ପରି ଜନ୍ର ହାତ ଉପରେ ନିରାପଦରେ ଡେଣା ପିଟୁଥିଲା ପିଚୁ ସାଲୁବାଲୁ ଚଢ଼େଇ ଛୁଆଟି। ପିଚୁକୁଣ୍ଡର ଫନ୍ଦ ନିକଟରେ ଠିଆ ହୋଇ ଗୌତମ ଲକ୍ଷ୍ୟ କରୁଥିଲା ଜନ୍ ବୁଡ଼ି ଯାଉଥାଏ। ସେତେବେଳକୁ ସେ ଭୟଙ୍କର ଦୃଶ୍ୟଟି ସହ୍ୟ କରିବାକୁ ଅକ୍ଷମ ହୋଇ ପିଲାମାନେ କିକୁଆଡ଼ ପଳାଇବାକୁ ଆରମ୍ଭ କରିଥିଲେ, କିନ୍ତୁ ଗୌତମ ପଳାଇ ପାରିନଥିଲା। ଗୋଟିଏ ଚୁମ୍ବକ ଖଣ୍ଡର ଦୁଇ ମେରୁ ଭଳି ପରସ୍ପର ବିପରୀତ ହେଲେ ମଧ୍ୟ ସେମାନେ ପରସ୍ପର ନିକଟରେ ରହିବାକୁ ବାଧ୍ୟ। ପିଚୁକୁଣ୍ଡର ଅଣଓସରିଆ ଫନ୍ଦ ଉପରେ ହଠାତ୍ ଠିଆ ହୋଇପଡ଼ି ଗୌତମ ହାତ ବଢ଼ାଇଲା ଜନ୍ର ଖସି ପଡ଼ୁଥିବା ହାତଟି ଆଡ଼କୁ। ଜନ୍ର ହାତ ଗୌତମର ହାତକୁ ସ୍ପର୍ଶ କଲା ଓ ସଙ୍ଗେ ସଙ୍ଗେ ଗୋଟାଏ ସ୍ପାର୍କ ଭିତରେ ଦୁଇଟି ଚାର୍ଜ ପରସ୍ପରକୁ ଗିଳିଦେଲେ। ସତେବା ପରସ୍ପର ସହିତ ମିଳାଇଗଲେ ସେମାନେ ଓତପ୍ରୋତ ଭାବେ ଦ୍ରାବ୍ୟ ଓ ଦ୍ରବଣ ଭଳି। ପ୍ରଥମେ ଗୌତମ ଜନ୍କୁ ଗୋଟିଏ ଝିଙ୍କା ଦେଲା, ତାପରେ ଜନ୍ ଦେଲା ଗୋଟିଏ ଝିଙ୍କା। ଗୌତମ ଟିକେ ଟଳମଳ ହୋଇଗଲା, କୁଣ୍ଡର ସରୁ ଫାନ୍ଦ ଉପରେ ତାର ଦେହର ଭାରସାମ୍ୟ ଓଲଟପାଲଟ ହୋଇଗଲା। ତାପରେ ଲଥ କରି ସେ ଖସି ପଡ଼ିଲା ପିଚୁକୁଣ୍ଡ ଭିତରକୁ। ଗୌତମ ବେକ ପର୍ଯ୍ୟନ୍ତ ପିଚୁ ମାଡ଼ି ଆସିବାର ଅନେକ ପୂର୍ବରୁ ଜନ୍ ଉଭେଇ ଯାଇଥିଲା। ଗୌତମର ଆଖି ଭିତରେ ତରଳ ଉଷୁମ ପିଚୁ ଗୁଡ଼ାକ ଭେଦିବା ପୂର୍ବରୁ ହଠାତ୍ ସେ ଆବିଷ୍କାର କଲା ଚଢ଼େଇ ଛୁଆଟି ଜନ୍ର ହାତରୁ ଖସିପଡ଼ି ପୁଣି କଲବଲ ହେଉଛି ସେଇ ପିଚୁ ଉପରେ। ଗୌତମର ହାତ ତାର ଜ୍ଞାନ୍ତସାରରେ ବଢ଼ି ଆସିଲା ସେଇ ଚଢ଼େଇ ଛୁଆ ପର୍ଯ୍ୟନ୍ତ, ଏବଂ ଚଢ଼େଇ ଛୁଆଟିକୁ ଶୂନ୍ୟରେ ଧରି ଗୌତମ ଚିରକାଳ ପାଇଁ ଅପେକ୍ଷା କରି ରହିଲା ପିଚୁ ଭିତରେ ଜନ୍ର ପାଖାପାଖି। କିଛି ସମୟ ପରେ ଶ୍ରମିକମାନେ ଯେତେବେଳେ ପୁଣି କାମକୁ ଫେରିଆସିଲେ, ସେମାନେ ଦେଖିଲେ ସେଇ କଳା କଟକଟ କାଠୁଆ ପିଚୁକୁଣ୍ଡଟି ଭିତରେ ଗୋଟିଏ ମଣିଷ ହାତର ଗଛ ଉଠିଛି ଓ ତହିଁରେ ଜୀବନ୍ତ ଚଢ଼େଇଟିଏ ଫଳ ଧରିଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଶାନ୍ତନୁ ଆଚାର୍ଯ୍ୟଙ୍କ ଗଳ୍ପ ଯୁକ୍ତ ଓ ବିଯୁକ୍ତ ଶୂନଠାରୁ ବଡ଼। ରହିଲୁ, ନମସ୍କାର।